ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। 98ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପ୍ରତିଦ୍ୱନ୍ଦ୍ୱିତା ବଦଳରେ ସହଯୋଗ ଉପରେ ପ୍ରାଥମିକତା ଦେଇ G20 କାର୍ଯ୍ୟ କରିବା ଉଚିତ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଭାରତରେ ଅଧ୍ୟୟନରତ ଆନ୍ତର୍ଜାତିକ ଶିକ୍ଷାର୍ଥୀଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି କେନ୍ଦ୍ର ସରକାର। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜିକାର ମ୍ୟାଚ୍ରେ ଆଫଗାନିସ୍ତାନ ସମ୍ମୁଖରେ 316 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 98ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆଲୋଚନାଚକ୍ର, ବୈଠକ, ପୁସ୍ତକ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଇଛି। ଏହାଛଡ଼ା ଭାଷା ସଂରକ୍ଷଣ, ଅନୁବାଦ, ସାହିତ୍ୟକୃତି ଆଦିର କମ୍ପ୍ୟୁଟରୀକରଣ ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ନିକଟରେ ମରାଠୀ ଭାଷାକୁ ସରକାରଙ୍କ ପକ୍ଷରୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। 71 ବର୍ଷ ପରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ଏହି ସମାବେଶ ପରିପ୍ରେକ୍ଷୀରେ ପୁଣେରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ପ୍ରତୀକାତ୍ମକ ସାହିତ୍ୟ ଟ୍ରେନ୍ ଯାତ୍ରା ଅନ୍ତର୍ଭୁକ୍ତ ରହିଛି। ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଦିଗରେ G20 ମଞ୍ଚ ନେତୃତ୍ୱ ନେବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ 2025 ଲାଗି G20ର କାର୍ଯ୍ୟଧାରା ସମ୍ପର୍କିତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ୍ ଭିତ୍ତିଭୂମି ପ୍ରତିଷ୍ଠା ଭଳି ଆହ୍ୱାନଗୁଡ଼ିକର ସଫଳତାର ସହ ମୁକାବିଲା କରିବା ଲାଗି G20 ପ୍ରଚେଷ୍ଟା କରିବା ଉଚିତ। ଏଥିସହିତ ମହିଳା ନେତୃତ୍ୱ ବିକାଶକୁ ଏହି ମଞ୍ଚ ପ୍ରୋତ୍ସାହନ ଦେବା ଉପରେ ସେ ଜୋର୍ ଦେଇଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ପ୍ରତିଦ୍ୱନ୍ଦ୍ୱିତା ବଦଳରେ ସହଯୋଗ ଉପରେ G20 ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ। ସେହିଭଳି ଆନ୍ତର୍ଜାତିକ ସ୍ତରର ବିପର୍ଯ୍ୟୟ ମୁକାବିଲା ଉପରେ ନିଜର ମତ ରଖି ସେ କହିଛନ୍ତି, ଜରୁରୀକାଳୀନ ସହାୟତା, ଉଦ୍ଧାର, ପୁନଃନିର୍ମାଣ ତଥା ପ୍ରସ୍ତୁତି ସମ୍ପର୍କିତ ଏକ ସଶକ୍ତ ବ୍ୟବସ୍ଥାକୁ ଭାରତ ସର୍ବଦା ସମର୍ଥନ ଦେଇଆସିଛି। 2019 ମସିହାରେ ବିପର୍ଯ୍ୟୟ ସ୍ଥାୟୀ ଭିତ୍ତିଭୂମି ଲାଗି ସହଯୋଗ ଦିଗରେ ଭାରତ ବିଶ୍ୱସ୍ତରରେ ପଦକ୍ଷେପ ନେବା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ 42 ଦେଶ ଏବଂ 7 ସଂସ୍ଥା ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ସ୍ଥାୟୀ ଅର୍ଥବ୍ୟବସ୍ଥା ଓ ବିକାଶ ମଧ୍ୟରେ ସମନ୍ୱୟ ବଜାୟ ରଖି ଏକ ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟ କରିବା ଉପରେ ଭାରତ ପ୍ରାଥମିକତା ଦିଏ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆନ୍ତର୍ଜାତିକ ସୌରମେଣ୍ଟ ଗଠନ ଦ୍ୱାରା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବୈଷୟିକ ସହଯୋଗ ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହୁଏ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ଇଙ୍କ ସହିତ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୋହାନ୍ସବର୍ଗଠାରେ G20 ବୈଦେଶିକ ମନ୍ତ୍ରୀ ବୈଠକ ଅବସରରେ ଏହି ସାକ୍ଷାତ ଆଲୋଚନା ହୋଇଛି। ବିଶେଷକରି ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏତଦ୍ବ୍ୟତୀତ କୈଳାସ ମାନସରୋବର ଯାତ୍ରା, ସିଧାସଳଖ ବିମାନ ଉଡ଼ାଣ ସଂଯୋଗୀକରଣ ଏବଂ ଯାତ୍ରା ସୁବିଧା ଆଦି ସମ୍ପର୍କରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ବୈଠକରେ ଭାଗ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି, G20କୁ ଅଧିକ ସୁରକ୍ଷିତ ତଥା ଏକ ସମୟୋପଯୋଗୀ ମଞ୍ଚ ଭାବେ ଗଢ଼ି ତୋଳିବା ଦିଗରେ ଉଭୟ ଭାରତ ଓ ଚୀନ୍ କଠିନ ପରିଶ୍ରମ କରିଛନ୍ତି। ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି ଦିଗରେ ଏହା ସହାୟକ ହୋଇପାରିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଚୀନ୍ G20, ବ୍ରିକ୍ସ ଓ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଦୁଇ ଦେଶର ଆପୋଷ ସ୍ୱାର୍ଥ ଜଡ଼ିତ ଅନେକ ପ୍ରସଙ୍ଗ ସମେତ ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଏହି ବୈଠକରେ ଡକ୍ଟର ଜୟଶଙ୍କର ଆଲୋକପାତ କରିଛନ୍ତି। ଭାରତରେ ଅଧ୍ୟୟନରତ ଆନ୍ତର୍ଜାତିକ ଶିକ୍ଷାର୍ଥୀଙ୍କର ସୁରକ୍ଷା, ନିରାପତ୍ତା ତଥା ସାମଗ୍ରିକ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଆଜି ନୂଆଦିଲ୍ଲୀରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଓଡ଼ିଶାର ଏକ ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ମାମଲା ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି। ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହି ମାମଲାରେ କେନ୍ଦ୍ର ସରକାର, ନେପାଳ ସରକାର ଓଡ଼ିଶା ସରକାର ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ମାମଲାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ଲାଗି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି। କମିଟି ମଧ୍ୟ ଏହାର କାର୍ଯ୍ୟ ଆରମ୍ଭ କରିସାରିଥିବା ସୂଚନା ମିଳିଛି। ଏହି ମାମଲାରେ ଓଡ଼ିଶା ପୁଲିସ୍ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
We have maintained close contact with the Nepalese authority. Pursuant to our outreach, several steps have been taken by the Odisha government as well as the KIT Institute to address the situation. Odisha police has made several arrests, including the accused, and cases have been filed against these people.
ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆମେରିକା ଅନୁଦାନ ଯୋଗାଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ସମ୍ପୃକ୍ତ ବିଭାଗ ଏବଂ ସଂସ୍ଥା ଅନୁସନ୍ଧାନ କରୁଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ସ୍ଥାନୀୟ ବିମାନ ଯୋଗେ ପାନାମା ଓ କୋଷ୍ଟାରିକାକୁ ନିଆଯାଇଥିବା ସମ୍ପର୍କରେ ଭାରତ ସରକାର ସେଠାକାର ପ୍ରଶାସନ ସହିତ ଯୋଗାଯୋଗରେ ଅଛନ୍ତି। ଆମେରିକାରୁ ସେଠାକୁ ଫେରିଥିବା ବ୍ୟକ୍ତିମାନେ ଭାରତୀୟ କି ନୁହେଁ ସେ ସମ୍ପର୍କରେ ଯାଞ୍ଚ କରାଯାଉଛି। ଏହାପରେ ଭାରତୀୟଙ୍କୁ ସେଠାରୁ ସ୍ୱଦେଶ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 23 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 119ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ମହାରାଷ୍ଟ୍ରର ପୁଣେଠାରେ 27ତମ ପଶ୍ଚିମାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ପରିଷଦରେ ଗୁଜରାଟ, ଗୋଆ, ମହାରାଷ୍ଟ୍ର, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗରହାବେଳି ଏବଂ ଡାମନ ଓ ଡିଉ ରହିଛନ୍ତି। କ୍ଷେତ୍ରୀୟ ସ୍ତରରେ ମୌଳିକ ଢାଞ୍ଚା, ଖଣି, ପରିବେଶ, ଜଙ୍ଗଲ, ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲି ପୁସା କୃଷି ବିଜ୍ଞାନ ମେଳା 2025 ଆୟୋଜିତ ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ମେଳାକୁ ଉଦ୍ଘାଟନ କରିବେ। ଉନ୍ନତ କୃଷି ବିକଶିତ ଭାରତ ବିଷୟବସ୍ତୁ ଆଧାରିତ ଏହି ମେଳା 3 ଦିନ ଧରି ଚାଲିବ। ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନୂତନ ଜ୍ଞାନକୌଶଳ ଦ୍ୱାରା ବିକଶିତ ବିଭିନ୍ନ କିସମର ଉଦ୍ଭିଦ ଏହି ମେଳାରେ ପ୍ରଦର୍ଶିତ ହେବ। ମେଳାରେ କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦ ସଂଗଠନ, ଉଦ୍ୟୋଗୀ ଓ ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ପକ୍ଷରୁ ବିଭିନ୍ନ ଉତ୍ପାଦ ଓ କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ ହେବ। ସୁପ୍ରିମକୋର୍ଟ କଲେଜିୟମ ବମ୍ବେ ହାଇକୋର୍ଟରେ 3 ଜଣ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତି କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କଲେଜିୟମ ବୈଠକରେ ବିଚାରପତି ଶୈଳେଶ ପ୍ରମୋଦ ବ୍ରହ୍ମେ, ଫିରଦୋସ ଫିରୋଜ ପୁନିୱାଲା ଓ ଜିତେନ୍ଦ୍ର ଶାନ୍ତିଲାଲ ଜୈନଙ୍କୁ ସ୍ଥାୟୀ ବିଚାରପତି କରିବା ପାଇଁ ଅନୁମୋଦନ କରାଯାଇଛି। ଏତଦ୍ବ୍ୟତୀତ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ୍ ମଞ୍ଜୁଷା ଅଜୟ ଦେଶପାଣ୍ଡେଙ୍କ କାର୍ଯ୍ୟକାଳକୁ 1 ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ କଲେଜିୟମ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନୀତି ଯୋଜନାର 19ତମ କିସ୍ତି ବାବଦ ଅର୍ଥ ପ୍ରଦାନ କରିବେ। ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମବାର ଦିନ ବିହାରର ଭାଗଲପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର ଏହି କିସ୍ତି ପ୍ରଦାନ କରିବେ। 2,50,00,000 ଚାଷୀ ଦେଶର ବିଭିନ୍ନ ସ୍ଥାନରୁ ଏହି ସମାରୋହରେ ବ୍ୟକ୍ତିଗତ ତଥା ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ଯୋଗ୍ୟ ଚାଷୀମାନଙ୍କୁ ଏହି ଯୋଜନା ଅଧୀନରେ 3 ସମାନ କିସ୍ତିରେ ବାର୍ଷିକ 6,000 ଟଙ୍କା ପ୍ରଦାନ କରାଯାଇଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। କ୍ରିକେଟ୍ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜି ଗ୍ରୁପ୍ ବି'ରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଜାରି ରହିଛି। ପାକିସ୍ତାନର କରାଚିସ୍ଥିତ ନ୍ୟାସନାଲ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ସମ୍ମୁଖରେ 316 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା 315 ରନ୍ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ସମୟରେ ଆଫଗାନିସ୍ତାନ 7 ଓଭରରେ 1 ୱିକେଟ୍ ହରାଇ 28 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 98ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପ୍ରତିଦ୍ୱନ୍ଦ୍ୱିତା ବଦଳରେ ସହଯୋଗ ଉପରେ ପ୍ରାଥମିକତା ଦେଇ ଜି20 କାର୍ଯ୍ୟ କରିବା ଉଚିତ ବୋଲି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ଭାରତରେ ଅଧ୍ୟୟନରତ ଆନ୍ତର୍ଜାତିକ ଶିକ୍ଷାର୍ଥୀଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି କେନ୍ଦ୍ର ସରକାର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।